ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ, ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସ୍ତୁତି କରିବି ମଙ୍ଗଳ ଦାତା 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 ମୋ ଈଶ୍ୱର, ମୁଁ ତାଙ୍କରି ସ୍ତୁତି କରିବି। ନାମ ତାଙ୍କର କରୁଣା ସାଗର ମୋର, ପ୍ରଭୁ ନାମ ତାଙ୍କର ଦୟାର ସାଗର ମୋର, ଯୀଶୁ ନାମ ତାଙ୍କର କରୁଣା ସାଗର ମୋର, ପ୍ରଭୁ ନାମ ତାଙ୍କର ସେଇ ନାମକୁ ଯିଏ ବି ଡାକେ ହେବ ତାର ଉଦ୍ଧାର। ସେ ନାମରେ ଅଛି ଶକ୍ତି, ସେ ନାମରେ ମୁକ୍ତି। ସେ ନାମକୁ যিয়ে বিডাকে হব তার উদ্ধার সে নামরে অছি শক্তি সে নামরে মুক্তি স্তুতি করিবি শক্তি দাতা 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 মোইস্পর মু তাঙ্করি স্তুতি করিবি মঙ্গল দাতা 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 মোইস্পর মু তাঙ্করি স্তুতি করিবি
জনাইবা পাই আমার এই ঠিকনারে যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
পৃথিবীর শেষ সংকট। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামরে মু পাস্টর পূর্ণচন্দ্র আউ থরে আপনমানকু এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানকু আশীর্বাদ করন্তু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রখু। শত্রু শয়তান হস্তরু সে আপনকু ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପୃଥିବୀର ଶେଷ ସଙ୍କଟ। ବନ୍ଧୁ, ବର୍ତ୍ତମାନ ଯେଉଁ ଦୁନିଆରେ ଆମେ ବାସ କରୁଛେ, ପ୍ରତ୍ୟେକ ମୁହୂର୍ତ୍ତରେ ପୃଥିବୀର ଶେଷ ସଙ୍କେତ ଆମମାନଙ୍କୁ ସତର୍କ ଦେଇ କହୁଅଛି କି ଏହି ପୃଥିବୀ ଶେଷ ହେବାକୁ ଯାଉଅଛି। ପ୍ରତ୍ୟେକ ମୁହୂର୍ତ୍ତରେ ଯେଉଁ ଯେଉଁ ସଙ୍କେତ, ଯେଉଁ ଯେଉଁ ଘଟଣା ଗୁଡ଼ାକ ଘଟୁଅଛି, ସେହି ଘଟଣା ଦ୍ୱାରା ଆମମାନଙ୍କୁ ସତର୍କବାଣୀ ଦେଉଅଛି ଯେ ପୃଥିବୀ ଶେଷ ହେବାକୁ ଯାଉଅଛି। ବନ୍ଧୁ, ବର୍ତ୍ତମାନ ହେଉଛି ସମସ୍ତ ଜୀବନଯାପନ ପାଇଁ ଅତ୍ୟଧିକ ଆଗ୍ରହର ସମୟ। ଶାସକ ଏବଂ ରାଷ୍ଟ୍ରଦୂତ ଯେଉଁ ପୁରୁଷମାନେ ବିଶ୍ୱାସ ଏବଂ କର୍ତ୍ତୃତ୍ୱର ପଦବୀରେ ଅଛନ୍ତି, ସମସ୍ତ ଶ୍ରେଣୀର ପୁରୁଷ ଏବଂ ମହିଳାମାନଙ୍କୁ ଚିନ୍ତା କରନ୍ତି। ଆମେ ବା ଚିନ୍ତା କରନ୍ତି ଯେ ଆମେ ବିଷୟରେ ଘଟୁଥିବା ଘଟଣା ଉପରେ ସେମାନଙ୍କ ଧ୍ୟାନ ସ୍ଥିର କରନ୍ତି। ବନ୍ଧୁ, ସେମାନେ ହୋଇପାରନ୍ତି ରାଷ୍ଟ୍ରମାନଙ୍କ ମଧ୍ୟରେ ବିଦ୍ୟମାନ ସମ୍ପର୍କ ଉପରେ ନଜର ରଖନ୍ତି। ସେମାନେ ପ୍ରତ୍ୟେକ ପୃଥିବୀ ଉପାଦାନକୁ ଦଖଲ କରୁଥିବା ତୀବ୍ର ଦାଗକୁ ପାଳନ କରନ୍ତି ଏବଂ ସେମାନେ ସ୍ୱୀକାର କରନ୍ତି ଯେ କିଛି ମହାନ ଏବଂ ନିର୍ଣ୍ଣାୟକ ହେବାକୁ ଯାଉଛି। ବନ୍ଧୁ, ଯେ ଏହି ଦୁନିଆ ଏକ ଚମତ୍କାର ସଙ୍କଟର ଦ୍ୱାରରେ ଅଛି। ବନ୍ଧୁ, ଏହିପରି ଆମେ ଦେଖୁଛୁ ବନ୍ଧୁ, ଅସୁବିଧାର ସମୟ ଯାହା ଶେଷ ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଅଛି, ହାତରେ ବହୁତ ନିକଟରେ ଆମ ପାଖରେ ହାରିବାକୁ ସମୟ ନାହିଁ। ଯୁଦ୍ଧର ଭାବନାରେ ବିଶ୍ୱ ଆନ୍ଦୋଳିତ ହୋଇଛି। ଦାନିଏଲଙ୍କ ଏକାଦଶର ଭବିଷ୍ୟତବାଣୀ ପ୍ରାୟ ସେମାନଙ୍କ ଅନ୍ତିମ ପୂର୍ଣ୍ଣତାରେ ପହଞ୍ଚିଅଛି। ବନ୍ଧୁ, ଅସୁବିଧାର ସମୟ ଆସୁଥିବା ଯେପରି ଏକ ରାଷ୍ଟ୍ର, ଯେପରିକି ଆମେ ଦାନିଏଲ 12:1 ଦେଖୁଛୁ, ଆଉ ଥିଲା ଆମ ଉପରେ ଠିକ୍ ଏବଂ ଆମେ ଶୋଇଥିବାକୁ ମାରିପରି ଆମେ ଜାଗ୍ରତ ହେବାକୁ ଏବଂ ପ୍ରଭୁ ଯୀଶୁଙ୍କୁ ଆମ ତଳେ ରଖିବାକୁ କହିବାକୁ ଚାହୁଁଛୁ ତାଙ୍କ ଚିରସ୍ଥାୟୀ ବାହୁ। ବନ୍ଧୁ, ଏବଂ ଆମ ଆଗରେ ପରୀକ୍ଷା ସମୟରେ ଆମକୁ ବହନ କରିବାକୁ ହେବ। ବନ୍ଧୁ, ଦୁନିଆ ଅଧିକରୁ ଅଧିକ ଆଇନହୀନ ହୋଇଯାଉଛି। ଖୁବ୍ ଶୀଘ୍ର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବହୁତ ଅସୁବିଧା ସୃଷ୍ଟି ହେବ। ଯୀଶୁ ଆସିବା ପର୍ଯ୍ୟନ୍ତ ଅସୁବିଧା ବନ୍ଦ ହେବ ନାହିଁ। ବନ୍ଧୁ, ଆମେ ଅସୁବିଧାର ସମୟର ଦ୍ୱାରରେ ଅଛୁ। ବନ୍ଧୁ, ଏବଂ ବିସ୍ମରଣୀୟ ଯାହା କୁଦୁଚ ସ୍ୱପ୍ନ ଦେଖେ ତାହା ଆମ ଆଗରେ ରହିଅଛି। ବନ୍ଧୁ, ଆମେ ଯୁଗର ସଙ୍କଟର ଦ୍ୱାର ଦେଶରେ ଠିଆ ହୋଇଛୁ। ଶୀଘ୍ର ଈଶ୍ୱରଙ୍କ ବିଚାର ପରସ୍ପରକୁ ଅନୁସରଣ କରିବ। ଅଗ୍ନି ଏବଂ ବନ୍ୟା ଏବଂ ଭୂକମ୍ପ, ଯୁଦ୍ଧ ଏବଂ ରକ୍ତପାତ ସହିତ ଏହା ହେବ। ବନ୍ଧୁ, ବନ୍ଧୁ, ଆମ ଆଗରେ ଝଡ଼ ସମୟ ଅଛି, କିନ୍ତୁ ଆସନ୍ତୁ ଅବିଶ୍ୱାସ କିମ୍ବା ନିରୁତ୍ସାହିତ ହେବାର ଗୋଟିଏ ବାକ୍ୟ ଉଚ୍ଚାରଣ କରିବା ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର ଆମ ସହ ରହିବେ। ସେ ଆମମାନଙ୍କୁ ରକ୍ଷା କରିବେ, ଉଦ୍ଧାର କରିବେ। ବନ୍ଧୁ, ଈଶ୍ୱର ସର୍ବଦା ଯେଉଁ ପୁରୁଷମାନେ ବା ପୁରୁଷମାନଙ୍କୁ ବିଚାର ଆସିବାକୁ ଚେତାବନୀ ଦେଇଛନ୍ତି, ଯେଉଁମାନେ ସେମାନଙ୍କ ସମୟ ପାଇଁ ତାଙ୍କ ବାର୍ତ୍ତା ଉପରେ ବିଶ୍ୱାସ କରୁଛନ୍ତି ଏବଂ ଯେଉଁମାନେ ତାଙ୍କ ଆଜ୍ଞା ପାଳନରେ ସେମାନଙ୍କର ବିଶ୍ୱାସ କରୁଥିଲେ, ସେମାନେ ଅଜ୍ଞାତ ଏବଂ ଅବିଶ୍ୱାସୀ ଉପରେ ପଡ଼ିଥିବା ବିଚାରରୁ ରକ୍ଷା ପାଇବେ। ବନ୍ଧୁ, ବାକ୍ୟଟି ନହଙ୍କ ନିକଟକୁ ଆସିଲା ଏହିପରି, ଯଦି ଆମେ ଆଦି ପୁସ୍ତକ 7:1 ପଢ଼ିବା ଆଉ 14:14 ପଢ଼ିବା, ଏହିପରି ଆମେ ପାଉଛୁ। ବନ୍ଧୁ, ତୁମେ ଏବଂ ତୁମର ସମସ୍ତ ଘରକୁ ସିନ୍ଧୁକ ଭିତରକୁ ଆସ ବା ପ୍ରବେଶ କର, କାରଣ ମୁଁ ମୋ ଆଗରେ ଅଧାର୍ମିକ ଦେଖିଛି। ନୂଆ ମାନିଲେ ଏବଂ ବଞ୍ଚିଗଲେ। ବନ୍ଧୁ, ଯାହା ସେ ସଦାପ୍ରଭୁ କହିଲେ ସେ ତାଙ୍କ ବାକ୍ୟ ମାନିଲେ, ଆଉ ନୁହ ତାଙ୍କ ପରିବାର ବଞ୍ଚିଗଲେ। ବାର୍ତ୍ତା ଲଟକୁ ଆସିଲା ବା ବାର୍ତ୍ତା ଲୁତକୁ ଆସିଲା, ଆଉ ଲୁତ ସେହି ସ୍ଥାନ ଛାଡ଼ି ସେହି ଜାଗାରୁ ଛାଡ଼ିଗଲେ, ଏହିପରି ଆମେ ଆଦି ପୁସ୍ତକ 19:14 ପାଉଛୁ। ବନ୍ଧୁ, ଲୁଟଙ୍କ ନିଜକୁ ସ୍ୱର୍ଗୀୟ ଦୂତମାନଙ୍କ ଅଭିଭାବକ ଦ୍ୱାରା ରଖିଥିଲେ ଏବଂ ବଞ୍ଚିଯାଇଥିଲେ। ବନ୍ଧୁ, ତେଣୁ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କୁ ଜେରୁସାଲମର ବିନାଶ ବିଷୟରେ ଚେତାବନୀ ଦିଆଯାଇଥିଲା, ଯେଉଁମାନେ ଆସୁଥିବା ଧ୍ୱଂସର ସଙ୍କେତ ପାଇଁ ଦେଖିଥିଲେ ଏବଂ ସହରରୁ ପଳାୟନ କରିଥିଲେ, ସେମାନେ ବିନାଶରୁ ରକ୍ଷା ପାଇଥିଲେ। ବନ୍ଧୁ, ତେଣୁ ବର୍ତ୍ତମାନ ଆମକୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆସିବା ଏବଂ ଦୁନିଆ ଉପରେ ପଡ଼ିବା ପାଇଁ ବିନାଶ ବିଷୟରେ ଚେତାବନୀ ଦିଆଯାଇଛି। ଯେଉଁମାନେ ଚେତାବନୀକୁ ଭଲ କରନ୍ତି ବା ସେମାନେ ରକ୍ଷା ପାଇବେ, ଯେଉଁମାନେ ସେ ଚେତାବନୀକୁ ଗ୍ରହଣ କରନ୍ତି ସେମାନେ ରକ୍ଷା ପାଇବେ। ବନ୍ଧୁ, ତାଙ୍କର କୃଶବିଧ ହେବା ପୂର୍ବରୁ ତ୍ରାଣକର୍ତ୍ତା ତାଙ୍କ ଶିଷ୍ୟମାନଙ୍କୁ ବୁଝାଇଥିଲେ ଯେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ଏବଂ ସମାଧିରୁ ପୁନର୍ବାର ଉଠିବାକୁ ପଡ଼ିବ, ଏବଂ ଦୂତମାନେ ମନ ଏବଂ ହୃଦୟ ଉପରେ ତାଙ୍କ ବାକ୍ୟକୁ ପ୍ରଭାବିତ କରିବା ପାଇଁ ଉପସ୍ଥିତ ଥିଲେ ବୋଲି ଆମେ ମାର୍କ 8:31-32 ପାଉଅଛୁ। ବନ୍ଧୁ, କିନ୍ତୁ ଦେଖନ୍ତୁ ଏଠି ଶିଷ୍ୟମାନେ ରୋମନ ଜୁଆରୁ ସାମୟିକ ବିତରଣ ଖୋଜୁଥିଲେ ଏବଂ ସେମାନେ ଏହି ଚିନ୍ତାଧାରାକୁ ସତ୍ୟ କରିପାରିଲେ ନାହିଁ ଯେ ସେ ଯେଉଁମାନଙ୍କ ଉପରେ ସେମାନଙ୍କ ସମସ୍ତ ଆଶା କେନ୍ଦ୍ରିତ ଏକ ଅଜ୍ଞାତ ମୃତ୍ୟୁ ଭୋଗିବା ଉଚିତ। ଯେଉଁ ବାକ୍ୟଗୁଡ଼ିକ ସେମାନେ ମନେ ରଖିବା ଆବଶ୍ୟକ କରୁଥିଲେ ତାହା ସେମାନଙ୍କ ମନରୁ ନିର୍ବାସିତ ହୋଇଥିଲା ଏବଂ ଯେତେବେଳେ ପରୀକ୍ଷାର ସମୟ ଆସିଲା ସେତେବେଳେ ସେମାନଙ୍କୁ ଅପ୍ରସ୍ତୁତ ଲାଗିଲା। ବନ୍ଧୁ, ଯୀଶୁଙ୍କ ମୃତ୍ୟୁ ସେମାନଙ୍କ ଆଶାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲା ଯେପରି ସେମାନଙ୍କୁ ପୂର୍ବାନୁମା କରିନାହାନ୍ତି। ବନ୍ଧୁ, ତେଣୁ ଭବିଷ୍ୟତବାଣୀରେ ଭବିଷ୍ୟତ ଆମ ସମ୍ମୁଖରେ ଖୋଲାଯାଏ ଯେତିକି ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ଶିଷ୍ୟମାନଙ୍କ ପାଇଁ ଖୋଲାଯାଇଥିଲା ସେତିକି ଆମମାନଙ୍କ ସମ୍ମୁଖରେ ଖୋଲାଯାଉଅଛି ଏବଂ ଅସୁବିଧା ସମୟ ପାଇଁ ପ୍ରସ୍ତୁତ କାର୍ଯ୍ୟ ସହିତ ଜଡ଼ିତ ଘଟଣାଗୁଡ଼ିକ ସ୍ପଷ୍ଟ ଭାବରେ ଉପସ୍ଥାପିତ ହୋଇଅଛି। ବନ୍ଧୁ, କିନ୍ତୁ ବହୁ ସଂଖ୍ୟାରେ ଏହି ଗୁରୁତ୍ୱପୂର୍ଣ୍ଣ ସତ୍ୟଗୁଡ଼ିକୁ ବା ସତ୍ୟଗୁଡ଼ିକ ବିଷୟରେ ଆଉ ବୁଝାମଣା ନାହିଁ ଯଦି ସେମାନେ କେବେ ପ୍ରକାଶ ପାଇନଥିଲେ। ବନ୍ଧୁ, ଯଦି ଆମେ ପଢ଼ିବା ମହାନ ବିବାଦ ବା ମହାନ ସଂଘର୍ଷ 594 ଯାହା 1911 ଲେଖାଯାଇଥିଲା ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଦ୍ୱାରା, ସେଠି ଯଦି ଏହି ପୃଷ୍ଠା ଯଦି ପଢ଼ିବା ଆମେ ବିଶେଷ ଭାବରେ ପାଉଛୁ। ବନ୍ଧୁ, ସେଠି ପ୍ରକାଶିତ 14:9-11 ଆମେ ପାଉଛୁ, ଜହନ ଲେଖନ୍ତି, ତାପରେ ମୁଁ ଦ୍ୱିତୀୟ ଦୂତଙ୍କୁ ଦେଖିଲି, ମୋର ସାଙ୍ଗରେ ଥିବା ଦୂତ କହିଛନ୍ତି ପରି ଭୟଭୀତ ହେଉଛ କି ହେଉଛି ତାଙ୍କର କାର୍ଯ୍ୟ, ଭୟଙ୍କର ହେଉଛି ତାଙ୍କର ମିଶନ, ସେ ହେଉଛନ୍ତି ଦୂତ ଯାହା ସ୍ୱର୍ଗୀୟ ଗନ୍ ପାଇଁ ଗହମକୁ ଠାରେ ଏବଂ ସିଲ୍ କିମ୍ବା ବାନ୍ଧିବାକୁ ଗହମ ସଞ୍ଚୟ କରୁଛନ୍ତି ବୋଲି। ବନ୍ଧୁ, ଏହି ଜିନିଷଗୁଡ଼ିକ ସମଗ୍ର ମନ ସମ୍ପୂର୍ଣ୍ଣ ଧ୍ୟାନକୁ ମଗ୍ନ କରିବା ଉଚିତ। ବନ୍ଧୁ, ଈଶ୍ୱର ନିୟମ ପ୍ରତି ଆମର ଅନୁଗତ୍ୟ ପାଇଁ ଉତ୍ତର ଦେବା ପାଇଁ ଆମର ବିଶ୍ୱାସର କାରଣ ଜାଣିବା ପାଇଁ ଆମକୁ ସେହି ମାଜିଷ୍ଟ୍ରେଟ୍ ସମ୍ମୁଖରେ ଠିଆ ହେବାକୁ ପଡ଼ିବ, ସେହି ବିଚାରକର୍ତ୍ତା ସମ୍ମୁଖରେ ଛିଡ଼ା ହେବାକୁ ପଡ଼ିବ ସମ୍ମୁଖରେ ଛିଡ଼ା ହେବା ପାଇଁ ପଡ଼ିବ ଏବଂ ଯୁବକମାନେ ଏହି ଜିନିଷଗୁଡ଼ିକୁ ବୁଝିବା ଉଚିତ। ବନ୍ଧୁ, ଦୁନିଆର ଇତିହାସ ବନ୍ଦ ହେବା ପୂର୍ବରୁ ସେମାନେ ସେହି ଜିନିଷଗୁଡ଼ିକ ଜାଣିବା ଉଚିତ। ଏହି ଜିନିଷଗୁଡ଼ିକ ଆମର ଅନନ୍ତ କଲ୍ୟାଣ ବିଷୟରେ ଚିନ୍ତା କରେ। ବନ୍ଧୁ, ଏବଂ ଶିକ୍ଷକ ଏବଂ ଛାତ୍ରମାନେ ସେମାନଙ୍କ ପ୍ରତି ଅତ୍ୟଧିକ ଧ୍ୟାନ ଦେବା ଉଚିତ। ବନ୍ଧୁ, ଆମେ ଯେଉଁ ମହାନ ମାର୍କ ଗୁଡ଼ିକରେ ବାସ କରୁଛୁ ତାହା ଅଧ୍ୟୟନ କରିବା ଉଚିତ। ଯେଉଁମାନେ ନିଜକୁ ଈଶ୍ୱରଙ୍କ ନିୟନ୍ତ୍ରଣରେ ରଖନ୍ତି, ତାଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି ଏବଂ ମାର୍ଗଦର୍ଶନ ପାଇଁ ନିଜକୁ ସମର୍ପଣ କରନ୍ତି, ସେମାନେ ତାଙ୍କ ଦ୍ୱାରା ନିଯୁକ୍ତ ଘଟଣାଗୁଡ଼ିକ ସ୍ଥିର ପାଇଥିବେ। ବନ୍ଧୁ, ଆମେ ଇତିହାସର ଭବିଷ୍ୟତବାଣୀର ସମ୍ପୂର୍ଣ୍ଣତା ମହାନ ସଂସ୍କାରମୂଳକ ଆନ୍ଦୋଳନର ପ୍ରଭାବିତ କାର୍ଯ୍ୟ ଅଧ୍ୟୟନ କରିବା ଏବଂ ମହାନ ବିବାଦର ଅନ୍ତିମ ବିବାଦ ପାଇଁ ରାଷ୍ଟ୍ରଗୁଡ଼ିକର ଘଟଣାକୁ ଆଗ୍ରହିତ ବୁଝାଇଥାଏ। ବନ୍ଧୁ, ଈଶ୍ୱର ବାକ୍ୟର ଏକ ଘନିଷ୍ଠ ଅଧ୍ୟୟନର ଆବଶ୍ୟକତା ଅଛି, ବିଶେଷ କରି ଦାନିଏଲ ଏବଂ ପ୍ରକାଶିତ ଧ୍ୟାନ ପୂର୍ବରୁ ହେବା ଉଚିତ। ଦାନିଏଲ ଈଶ୍ୱରଙ୍କଠାରୁ ପାଇଥିବା ଆଲୋକ ବିଶେଷ କରି ଏହି ଶେଷ ଦୁନିଆଗୁଡ଼ିକ ପାଇଁ ଦିଆଯାଇଥିଲା। ବନ୍ଧୁ, ଯଦି ଆପଣ ପଢ଼ିବେ ଦାନିଏଲ ପୁସ୍ତକ ଅଧିକ ରୂପେ ତାହା ଜାଣିପାରିବେ। ଆସନ୍ତୁ ଦାନିଏଲଙ୍କ ଦ୍ୱାସତ୍ୱ ଅଧ୍ୟାୟ ପଢ଼ିବା ଏବଂ ଅଧ୍ୟୟନ କରିବା। ଏହା ଏକ ଚେତାବନୀ ଯେ ଶେଷ ସମୟ ପୂର୍ବରୁ ଆମେ ସମସ୍ତେ ବୁଝିବା ଆବଶ୍ୟକ। ବନ୍ଧୁ, ନୂତନ ନିୟମ ଶାସ୍ତ୍ରର ଶେଷ ପୁସ୍ତକ ସତ୍ୟରେ ପରିପୂର୍ଣ୍ଣ, ଯାହାକୁ ଆମେ ବୁଝିବା ଆବଶ୍ୟକ। ବନ୍ଧୁ, ପ୍ରକାଶିତ ପୁସ୍ତକର ଅସମ୍ପୂର୍ଣ୍ଣ ଭବିଷ୍ୟତବାଣୀ ଶୀଘ୍ର ପୂରଣ ହେବାକୁ ଯାଉଅଛି। ବନ୍ଧୁ, ଏହି ଭବିଷ୍ୟତବାଣୀ ବର୍ତ୍ତମାନ ଈଶ୍ୱରଙ୍କ ଦ୍ୱାରା ପରିଶ୍ରମ ସହିତ ଅଧ୍ୟୟନ କରାଯିବା ଉଚିତ ଏବଂ ଏହାକୁ ସ୍ପଷ୍ଟ ଭାବରେ ବୁଝିବା ଉଚିତ। ଏହା ସତ୍ୟକୁ ଲୁଚାଇ ନଥାଏ, ଏହା ସ୍ପଷ୍ଟ ଭାବରେ ପୂର୍ବାନୁମାନ କରେ ଭବିଷ୍ୟତରେ କ'ଣ ହେବ ଆମକୁ କୁହାଯାଇଅଛି। ବନ୍ଧୁ, ପ୍ରକାଶିତରେ ସେମାନଙ୍କ କ୍ରମର ଦିଆଯାଇଥିବା ଗମ୍ଭୀର ବାର୍ତ୍ତାଗୁଡ଼ିକ ହେଉଛି ନିଷ୍ପୃଙ୍କ ଲୋକମାନଙ୍କ ପ୍ରଥମ ସ୍ଥାନ ଅଧିକାର କରିବା ଉଚିତ। ଅନେକ ଅଛନ୍ତି ଯେଉଁମାନେ ବନ୍ଧୁ ଆଜିକାଲି ସମ୍ବନ୍ଧୀୟ ଭବିଷ୍ୟତବାଣୀକୁ ବୁଝନ୍ତି ନାହିଁ ଏବଂ ସେଗୁଡ଼ିକ ନିଶ୍ଚିତ ଭାବେ ଜ୍ଞାନୀ ହେବା ଆବଶ୍ୟକ। ବନ୍ଧୁ, ତୁରିକୁ ଏକ ନିର୍ଦ୍ଦିଷ୍ଟ ବାକ୍ୟ ଦେବା ଉଭୟ ଜୁଆଲି ଏବଂ ସାଧାରଣତଃ ଲୋକଙ୍କ କର୍ତ୍ତବ୍ୟ। ଘଣ୍ଟା କର୍ମଚାରୀମାନେ ବର୍ତ୍ତମାନ ସେମାନଙ୍କର ସ୍ୱର ଉଠାନ୍ତୁ ଏବଂ ବାର୍ତ୍ତା ଦିଅନ୍ତୁ ଯାହା ଏହି ସମୟ ପାଇଁ ସତ୍ୟ ଅଟେ। ଆସନ୍ତୁ ସେହି ଲୋକଙ୍କୁ ଦେଖାଇବା ଯେଉଁଠାରେ ଆମେ ଭବିଷ୍ୟତବାଣୀ ଇତିହାସରେ ଅଛୁ। ବନ୍ଧୁ, ଏହି ଦୁନିଆର ଇତିହାସର ସମାପ୍ତି ପାଇଁ ଈଶ୍ୱର ନିଜକୁ ଦେବାର ଗୋଟିଏ ଦିନ ଅଛି। ରାଜ୍ୟର ଏହି ସୁସମାଜର ସମସ୍ତ ରାଷ୍ଟ୍ରର ସାକ୍ଷୀ ପାଇଁ ସମଗ୍ର ବିଶ୍ୱରେ ପ୍ରଚାର କରିବା ଏବଂ ତାପରେ ସେହି ଶେଷ ସମୟ ଆସିବ ବୋଲି ଆମେ ପାଉଅଛୁ। ବନ୍ଧୁ, ଭବିଷ୍ୟତବାଣୀ ଋତୁପୂର୍ଣ୍ଣ ହେଉଛି। ବନ୍ଧୁ, ଅଧିକ ଆହୁରି ଅନେକ ଏହି ଅଧ୍ୟାତ୍ମିକ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଷୟରେ କହିବା ଉଚିତ। ଦିନଟି ହାତରେ ଅଛି ଯେତେବେଳେ ଆତ୍ମାର ଭାଗ୍ୟ ସବୁଦିନ ପାଇଁ ସ୍ଥିର ହେବ। ବନ୍ଧୁ, ଏହି ବିଷୟକ ଲୋକଙ୍କ ଆଗରେ ରଖିବା ପାଇଁ ବହୁତ ଯନ୍ତ୍ରଣା ନିଆଯିବା ଉଚିତ। ଗମ୍ଭୀର ତଥ୍ୟ ହେଉଛି କେବଳ ଦୁନିଆର ଲୋକଙ୍କ ଆଗରେ ନୁହେଁ, ବରଂ ଆମର ନିଜ ଚର୍ଚ୍ଚ ଆଗରେ ମଧ୍ୟ ରଖିବା ଉଚିତ। ଅପ୍ରତ୍ୟାଶିତ ଭାବରେ ଆସିବ। ଭବିଷ୍ୟତବାଣୀର ଉଭୟବିତ ଚେତାବଣୀ ପ୍ରତ୍ୟେକ ଆତ୍ମାକୁ ସମ୍ବୋଧିତ କରାଯାଇଥାଏ। କେହି ଅନୁଭବ କରନ୍ତୁ ନାହିଁ ଯେ ସେ ଆଶ୍ଚର୍ଯ୍ୟ ହେବାର ବିପଦରୁ ସୁରକ୍ଷିତ। ଭବିଷ୍ୟତବାଣୀର କାହାର ବ୍ୟାଖ୍ୟା ଆପଣଙ୍କୁ ଘଟଣାଗୁଡ଼ିକର ଜ୍ଞାନ ବିଶ୍ୱାସକୁ ଲୁଟିବାକୁ ଦିଏ ନାହିଁ, ଯାହା ଦର୍ଶାଏ ଯେ ଏହି ମହାନ ଘଟଣା ହାତରେ ଅଛି। ବନ୍ଧୁ, ଆମେ ବର୍ତ୍ତମାନ ସଠିକତା ସହିତ ବର୍ଣ୍ଣନା କରିବାକୁ ସକ୍ଷମ ନୁହଁ ଯେ ଭବିଷ୍ୟତରେ ଆମେ ଦୁନିଆରେ ପ୍ରଣୟନ ହେବାକୁ ଥିବା ଦୃଶ୍ୟଗୁଡ଼ିକ, କିନ୍ତୁ ଏହା ଆମେ ଜାଣୁ ଏହା ଏକ ସମୟ ଯେତେବେଳେ ଆମେ ପ୍ରାର୍ଥନା କରିବା ଉଚିତ, କାରଣ ପ୍ରଭୁଙ୍କ ମହାନ ଦିନ ବର୍ତ୍ତମାନ ଅଛି, ଆସୁଅଛି ବହୁ ଶୀଘ୍ର। ପଶୁର ଚିହ୍ନ ଠିକ୍ ତାହା ବୋଲି ଘୋଷଣା କରାଯାଇଛି। ବନ୍ଧୁ, ଏହି ବିଷୟରେ ସମସ୍ତେ ଏପର୍ଯ୍ୟନ୍ତ ବୁଝାଇ ନାହାନ୍ତି କିମ୍ବା ଖୋଲି ନାହାନ୍ତି ବୋଲି ଆମେ ବୁଝିଥାଉ। ଅନେକ ବର୍ତ୍ତମାନର କର୍ତ୍ତବ୍ୟରୁ ଦୂରେଇ ଯିବେ, ଆରାମ ଏବଂ ଆଶୀର୍ବାଦ ଉପସ୍ଥାପନା କରିବେ ଏବଂ ଭବିଷ୍ୟତ ସଙ୍କଟ ସମ୍ବନ୍ଧରେ ଅସୁବିଧାର ସମ୍ମୁଖୀନ ହେବେ। ଏହା ପୂର୍ବରୁ ଅସୁବିଧାର ସମୟ ସୃଷ୍ଟି କରିବ ଏବଂ ଆମେ ଏହିପରି କୌଣସି ପ୍ରତିକ୍ଷତ ଅସୁବିଧା ପାଇଁ କୌଣସି ଅନୁଗ୍ରତ ପାଇବ ନାହିଁ। ବନ୍ଧୁ, ଈଶ୍ୱରଙ୍କ ଲୋକଙ୍କ ପାଖକୁ ଆସୁଥିବା ସମୟ ଆସୁଛି। ବନ୍ଧୁ, କିନ୍ତୁ ଆମେ ଏହାକୁ କ୍ରମାଗତ ଭାବରେ ଲୋକଙ୍କ ଆଗରେ ରଖିବା ଏବଂ ପୂର୍ବରୁ ଅସୁବିଧାର ସମୟ ପାଇବା ପାଇଁ ସେମାନଙ୍କୁ ଲଗାମ ଦେବା ନୁହେଁ। ଈଶ୍ୱରଙ୍କ ଲୋକଙ୍କ ମଧ୍ୟରେ କମ୍ଫନ ହେବାରୁ ଅଛି, କିନ୍ତୁ ଚର୍ଚ୍ଚକୁ ଯିବା ପାଇଁ ଏହା ବର୍ତ୍ତମାନ ସତ୍ୟ ନୁହେଁ। ବନ୍ଧୁ, ତାହେଲେ ଚାଲନ୍ତୁ, ସେହି ସଦାପ୍ରଭୁ ପରମେଶ୍ୱର ବହୁ ଶୀଘ୍ର ଆସୁଅଛନ୍ତି, ଆଉ ଏହି ସଙ୍କେତ ଦିନ ଆମ ସମ୍ମୁଖରେ ଅଛି। ବନ୍ଧୁ, ତାହେଲେ ଚାଲନ୍ତୁ ନିଜକୁ ପ୍ରସ୍ତୁତ କରିବା। ଆଉ ଏହି ସଙ୍କେତ ଯାହା ଆମମାନଙ୍କୁ ସତର୍କବାଣୀ ଦେଉଛି, ଆମେ ନିଜକୁ ସତର୍କ ହୋଇ ନିଜକୁ ପ୍ରସ୍ତୁତ ହେବା, ଅନ୍ୟମାନଙ୍କୁ ପ୍ରସ୍ତୁତ କରିବା, ଯେପରି ସେମାନେ ଆମେ ସମସ୍ତେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଭେଟି ସେହି ସ୍ୱର୍ଗରାଜକୁ ଯାଇପାରିବା। ଏହି ଆଶାରେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆମମାନଙ୍କୁ ଦୂରେଇ ରଖ, ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।